ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ଦେଶର ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେବ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ. ରାଜନୈତିକ ଦଳର ଶୀର୍ଷ ନେତାମାନେ ପ୍ରଚାର ସମୟରେ ଅଭିଭାଷଣ ମାଧ୍ୟମରେ ଭଲ ଉଦାହରଣ ସୃଷ୍ଟି କରିବା ଉଚିତ, କହିଲେ ନିର୍ବାଚନ ଆୟୋଗ. ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିକୁ ଅଭିଯୁକ୍ତ ତାଲିକାରେ ସାମିଲ କରାଯିବ ବୋଲି ଦିଲ୍ଲୀ ହାଇକୋର୍ଟକୁ ଅବଗତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ. ନୂଆଦିଲ୍ଲୀଠାରେ ଆଜିଠାରୁ ଆରମ୍ଭ ହେଉଛି ଇଣ୍ଡିଆ ସ୍କିଲ୍ କମ୍ପିଟିସନ୍ 2024 ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ 19 ରନ୍ରେ ବିଜୟୀ. ଆସନ୍ତା ଜୁନ୍ ପହିଲାରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କରାଯିବ. ଗତକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ଥିଲା. ଏହି ପର୍ଯ୍ୟାୟରେ 57 ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ. ସେଥିମଧ୍ୟରେ ଉତ୍ତରପ୍ରଦେଶ ଓ ପଞ୍ଜାବର 13 ଲେଖାଏଁ, ପଶ୍ଚିମବଙ୍ଗର 9, ବିହାରର 8, ଓଡ଼ିଶାର 6, ହିମାଚଳ ପ୍ରଦେଶର 4, ଝାଡ଼ଖଣ୍ଡର 3 ଏବଂ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର 1 ଆସନ ଅନ୍ତର୍ଭୁକ୍ତ. ଆସନ୍ତା 17 ତାରିଖ ହେଉଛି ଏହି ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ. ଏହି ପର୍ଯ୍ୟାୟରେ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଯାଜପୁର ସଂସଦୀୟ କ୍ଷେତ୍ର ସମେତ ଏହା ଅନ୍ତର୍ଗତ 42 ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ. ହିମାଚଳ ପ୍ରଦେଶର ମୋଟ୍ 4 ଲୋକସଭା ଆସନ ପାଇଁ 51 ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ସେଠାକାର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି. ଏଥିସହ ସେହିଦିନ 6 ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ପାଇଁ ସେଠାରେ ମତଗ୍ରହଣ କରାଯିବ. ଏହି ଆସନଗୁଡ଼ିକ ପାଇଁ 33 ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ନିର୍ବାଚନ ଆୟୋଗ କହିଛନ୍ତି ଚଳିତ ନିର୍ବାଚନରେ ରାଜନୈତିକ ଦଳର ଶୀର୍ଷ ନେତାମାନେ ପ୍ରଚାର ସମୟରେ ତାଙ୍କ ଅଭିଭାଷଣ ନେଇ ଭଲ ଉଦାହରଣ ସୃଷ୍ଟି କରିବା ଉଚିତ. ସେ କହିଛନ୍ତି ଦେଶର ସାମାଜିକ ଢାଞ୍ଚାକୁ ସମ୍ମାନ ଦେବା ଏବଂ ନିର୍ବାଚନୀ ଭାଷଣରେ ସଂଯମ ରକ୍ଷା କରିବା ନେତାଙ୍କର ଦାୟିତ୍ୱ. ବିଭିନ୍ନ ରାଜନୈତିକ ଦଳର ଅଭିଯୋଗ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମତାମତ ଦେଇ ଆୟୋଗ କହିଛନ୍ତି ଗତ ମାର୍ଚ୍ଚ 16 ତାରିଖରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ଇତିମଧ୍ୟରେ 90%ରୁ ଅଧିକ ଅଭିଯୋଗର ସମାଧାନ କରାଯାଇଛି. କଂଗ୍ରେସ ଏବଂ ବିଜେପି ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଦଳରୁ ସେଭଳି କୌଣସି ବଡ଼ ଅଭିଯୋଗ ଆସିନାହିଁ. ଆୟୋଗଙ୍କ କହିବା ଅନୁଯାୟୀ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ 425 ପ୍ରମୁଖ ଅଭିଯୋଗ ଦାଖଲ କରାଯାଇଥିଲା. ସେଥିମଧ୍ୟରୁ 400 ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ସେଗୁଡ଼ିକର ସମାଧାନ ହୋଇଛି. କଂଗ୍ରେସ ପକ୍ଷରୁ 170, ବିଜେପି ପକ୍ଷରୁ 95 ଏବଂ ଅନ୍ୟାନ୍ୟ ଦଳ ପକ୍ଷରୁ 160 ଅଭିଯୋଗ ଦାଖଲ କରାଯାଇଥିଲା. ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କଂଗ୍ରେସ ଓ ବିଜେପି ପରସ୍କର ବିରୋଧରେ କିଛି ଅଭିଯୋଗ ବିଚାରାଧୀନ ରହିଛି ବୋଲି କମିଶନ କହିଛନ୍ତି. ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ମୁମ୍ବାଇର ଘାଟକୋପରରେ ଏକ ରୋଡ୍ ଶୋ କରିବେ। 2.5 କିଲୋମିଟର ଦୀର୍ଘ ଏହି ରୋଡ୍ ଶୋ ଏଲ୍ବିଏସ୍ ମାର୍ଗସ୍ଥିତ ଶ୍ରେୟସ୍ ସିନେମା ସମ୍ମୁଖରୁ ଆରମ୍ଭ ହୋଇ ଗାନ୍ଧି ମାର୍କେଟ୍ରେ ଶେଷ ହେବ। ଗାନ୍ଧିନଗର ଜଙ୍କସନ୍ରୁ ଏଲ୍ବିଏସ୍ ରୋଡ୍ର ନୌପଡ଼ା ଜଙ୍କସନ୍ ଏବଂ ମେଘରାଜ ଜଙ୍କସନ୍ରୁ ଆର୍ବି କଦମ ଜଙ୍କସନ୍ ପର୍ଯ୍ୟନ୍ତ ଅପରାହ୍ନ 2:00 ରାତି 10 ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ଘଟକୋପର ଏବଂ ଏହାର ଆଖପାଖ ଅଞ୍ଚଳରେ ଆବଶ୍ୟକ ଅନୁଯାୟୀ ଅତିରିକ୍ତ ଟ୍ରାଫିକ୍ କଟକଣା ଲାଗୁ କରାଯିବ। ମୁମ୍ବାଇବାସୀଙ୍କୁ ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗତକାଲି କୋଡରମା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିର୍ଣ୍ଣିଠାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିଥିଲେ। ସେ କହିଛନ୍ତି ଦେଶବାସୀଙ୍କ ପାଇଁ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିବାକୁ ହେଲେ ଏକ ଦୃଢ଼ ସରକାରର ଆବଶ୍ୟକତା ରହିଛି। ଏନ୍ଡିଏ ସରକାର ଅମଳରେ ଦେଶରେ ନକ୍ସଲ ଉପଦ୍ରବ ଯଥେଷ୍ଟ ହ୍ରାସ ପାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। ସମାଜର ସବୁବର୍ଗଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ଏନ୍ଡିଏ ସରକାରଙ୍କ ଅମଳରେ ନିଆଯାଇଛି ବୋଲି ସେ ଏହି ଅବସରରେ କହିଥିଲେ। ସେ କହିଛନ୍ତି ଦେଶର 4 କୋଟି ଲୋକଙ୍କୁ ଇତିମଧ୍ୟରେ ଘର ଯୋଗାଇ ଦିଆଯାଇଛି। ଓଡ଼ିଶାର 4 ଲୋକସଭା ଆସନ ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନଗୁଡ଼ିକରେ ନିର୍ବାଚନୀ ପ୍ରଚାର ସରଗରମ ହୋଇଉଠିଛି। ବିଭିନ୍ନ ରାଜନୈତିକ ଦଳର ପୁରୁଖା ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଓଡ଼ିଶା ପ୍ରଚାର ପାଇଁ ଆସୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଓଡ଼ିଶା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ନିର୍ବାଚନ ପ୍ରଚାରରେ ଯୋଗଦେବେ। ଶ୍ରୀ ଶାହା ଆଜି କଟକଠାରେ ଦଳ ପକ୍ଷରୁ ଆୟୋଜିତ ଏକ ରୋଡ୍ ଶୋରେ ଭାଗ ନେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଭୁବନେଶ୍ୱରରେ ଦଳ ପକ୍ଷରୁ ଆୟୋଜନ ହେବାକୁ ଥିବା ଏକ କର୍ମଶାଳାରେ ଯୋଗଦେବା ସହିତ ଆସନ୍ତାକାଲି ବରଗଡ଼, ପଦ୍ମପୁର, ସୁନ୍ଦରଗଡ଼ଠାରେ ଦଳୀୟ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଗସ୍ତରେ ଆସି ବଲାଙ୍ଗୀରଠାରେ ଏକ ଜନସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆକାଶବାଣୀରୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦ୍ମୀ ପାର୍ଟି ଆପ୍କୁ ଅଭିଯୁକ୍ତ ତାଲିକାରେ ସାମିଲ କରାଯିବ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ଦିଲ୍ଲୀ ହାଇକୋର୍ଟକୁ ଅବଗତ କରାଇଛି। ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଇଡି କୋର୍ଟକୁ ଏହା ଜଣାଇଛନ୍ତି। ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କୁ ଇଡି ପକ୍ଷରୁ କୁହାଯାଇଛି ଏହି ମାମଲାରେ ଖୁବ୍ ଶୀଘ୍ର ଅତିରିକ୍ତ ଅଭିଯୋଗ ପତ୍ର ଦାଖଲ କରାଯିବ। ଅନ୍ୟପକ୍ଷରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ବିଆର୍ଏସ୍ ନେତା କେ କବିତାଙ୍କ ବିଚାର ବିଭାଗୀୟ ହେପାଜତକୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଉତ୍ତରପ୍ରଦେଶରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଏବଂ ଷ୍ଟାର ପ୍ରଚାରକମାନେ ଆଜି ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୋହନଲାଲଗଞ୍ଜ ନିର୍ବାଚନ ମଣ୍ଡଳୀରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବେ। ବିଜେପିର ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହୋବା ଜଲୌନ୍, ଝାନ୍ସୀ ଏବଂ ଲକ୍ଷ୍ନୌରେ ନିର୍ବାଚନୀ ସଭାରେ ଅଂଶଗ୍ରହଣ କରିବେ। ଷଷ୍ଠ ପର୍ଯ୍ୟାୟରେ ଉପନିର୍ବାଚନ ହେବାକୁ ଥିବା ବଳରାମପୁର ଜିଲ୍ଲାର ଗୋସ୍ତରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ। ସେ ଆଜି ମଧ୍ୟ ଫୈଜାବାଦ ନିର୍ବାଚନ ମଣ୍ଡଳୀରେ ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ରାୟବରେଲିରେ ରାହୁଲ ଗାନ୍ଧିଙ୍କ ପାଇଁ ପ୍ରଚାର କରିବେ। ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ବଣ୍ଡା ନିର୍ବାଚନ ମଣ୍ଡଳୀର ଅତରା ଅଞ୍ଚଳରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ସର୍ବୋଚ୍ଚ ମାନର ଦକ୍ଷତା ପ୍ରଦର୍ଶନ ଲକ୍ଷ୍ୟରେ ଆୟୋଜିତ ହେବାକୁ ଥିବା ସର୍ବବୃହତ ଦକ୍ଷତା ପ୍ରତିଯୋଗିତା ଇଣ୍ଡିଆ ସ୍କିଲ୍ କମ୍ପିଟିସନ୍ 2024 ଆଜି ନୂଆଦିଲ୍ଲୀଠାରେ ଆରମ୍ଭ ହେବ। ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ପ୍ରତିଯୋଗିତାରେ 30ରୁ ଅଧିକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 900ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ 400ରୁ ଅଧିକ ଶିଳ୍ପ ବିଶେଷଜ୍ଞ ଅଂଶଗ୍ରହଣ କରୁଛନ୍ତି। ଚାରିଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପାରମ୍ପରିକ ହସ୍ତଶିଳ୍ପଠାରୁ ଆରମ୍ଭ କରି ଅତ୍ୟାଧୁନିକ ଜ୍ଞାନକୌଶଳ ପର୍ଯ୍ୟନ୍ତ 61ଟି ବର୍ଗରେ ପ୍ରତିଯୋଗୀମାନେ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଶ୍ରେଷ୍ଠ ଭିଭିଭୂମିର ଉପଲହ୍ଧତାକୁ ଦୃଷ୍ଟିରେ ରଖି 47ଟି ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ କର୍ଣ୍ଣାଟକ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଗୁଜରାଟରେ 14ଟି ଦକ୍ଷତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଇଣ୍ଡିଆ ସ୍କିଲ୍ର ବିଜେତାମାନେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଫ୍ରାନ୍ସର ଲିଓନ୍ଠାରେ ହେବାକୁ ଥିବା ବିଶ୍ୱ ସ୍କିଲ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବେ, ଯେଉଁଥିରେ 70ରୁ ଅଧିକ ଦେଶର 1500 ପ୍ରତିଯୋଗୀ ଯୋଗଦେବେ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଗତକାଲି 30 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ 9 ଜଣଙ୍କ ଉପରେ ମୋଟ 39 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀରୁ ଏପର୍ଯ୍ୟନ୍ତ ବିଜାପୁର ଜିଲ୍ଲାରେ 188 ଜଣ ମାଓବାଦୀ ଗିରଫ ହୋଇଥିବାବେଳେ 76 ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷରେ 19 ରନ୍ରେ ବିଜୟୀ ହୋଇଛି। ଟସ୍ ଜିତି ଲକ୍ଷ୍ନୌ ସୁପରଜାଏଣ୍ଟସ୍ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା। ଦିଲ୍ଲୀ ବ୍ୟାଟିଂ ଆରମ୍ଭ କରି 4 ୱିକେଟ୍ ବିନିମୟରେ 208 ରନ୍ ସଂଗ୍ରହ କରିଥିଲା। ଦିଲ୍ଲୀ ପକ୍ଷରୁ ଅଭିଷେକ କେ ପୋରଲ୍ ଏବଂ ଟ୍ରେଷ୍ଟନ୍ ଷ୍ଟପ୍ସ ଦଳ ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ। 209 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ 9 ୱିକେଟ୍ ବିନିମୟରେ 199 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀ ପକ୍ଷରୁ 34 ରନ୍ରେ 3 ୱିକେଟ୍ ହାସଲ କରିଥିବା ଇଶାନ୍ତ ଶର୍ମାଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ଏହି ବିଜୟ ସହ ଦିଲ୍ଲୀ 14ଟି ମ୍ୟାଚ୍ରୁ 14 ପଏଣ୍ଟ ହାସଲ କରି ତାଲିକାର ପଞ୍ଚମ ସ୍ଥାନରେ ଥିବାବେଳେ ଲକ୍ଷ୍ନୌ 13ଟି ମ୍ୟାଚ୍ରୁ 12 ପଏଣ୍ଟ ହାସଲ କରି ତାଲିକାର ସପ୍ତମ ସ୍ଥାନରେ ରହିଛି। ଆଜି ଗୌହାଟୀଠାରେ ସନ୍ଧ୍ୟା 7:30ରେ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଦେଶର ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେବ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ। ରାଜନୈତିକ ଦଳର ଶୀର୍ଷ ନେତାମାନେ ପ୍ରଚାର ସମୟରେ ଅଭିଭାଷଣ ମାଧ୍ୟମରେ ଭଲ ଉଦାହରଣ ସୃଷ୍ଟି କରିବା ଉଚିତ କହିଲେ ନିର୍ବାଚନ ଆୟୋଗ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦ୍ମୀ ପାର୍ଟିକୁ ଅଭିଯୁକ୍ତ ତାଲିକାରେ ସାମିଲ କରାଯିବ ବୋଲି ଦିଲ୍ଲୀ ହାଇକୋର୍ଟକୁ ଅବଗତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିଲ୍ଲୀଠାରେ ଆଜିଠାରୁ ଆରମ୍ଭ ହେଉଛି ଇଣ୍ଡିଆ ସ୍କିଲ୍ କମ୍ପିଟିସନ୍ 2024 ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷରେ 19 ରନ୍ରେ ବିଜୟୀ।